ସତ୍ୟନାରାୟଣଙ୍କ ପ୍ରତି ଅର୍ଥେ ଆନନ୍ଦ ଏକବାର ହରି ହରି ବୋଲ ଶଙ୍କଡ଼ବାସିନୀ ଶାରଦାଙ୍କ ପ୍ରତି ଅର୍ଥେ ବୋଲ ଆନନ୍ଦ ଏକବାର ହରି ହରି ସତ୍ୟନାରାୟଣ ସର୍ବଜନୀନ କାଳ ସମସ୍ତଙ୍କର ମଙ୍ଗଳ ବିଧାନ କରନ୍ତୁ ବୋଲ ଆନନ୍ଦ ଏକବାର ହରି ହରି ବୋଲ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ ପରମ ବ୍ରହ୍ମ ଠାକୁରେ ପଞ୍ଚଦେବ ନମ ସ୍ତୁତେ ଆଜି ତାରକା ବିନାଶେ କୈଳାସ ଧାମେ ଦେବ ପଞ୍ଚାନ ଆମନ୍ତ୍ରୀ ତେତ୍ରିଶ କୋଟି ଅମରଙ୍କୁ ହରି ସର୍ବ ଆୟୋଜନ ଆନନ୍ଦ ଉଲ୍ଲାସ ବିଶେଷ ଅନୁଚର ଗଣ ନୃତ୍ୟରେ ମଗନ ଆଜି କମ୍ପେ ମେଦିନି ଆକାଶ ମାନନୀୟ ମୋର ଅଗଣିତ ଉତ୍କଳୀୟ ଶ୍ରୋତାଶ୍ରୋତୃ ମଣ୍ଡଳୀ ଆପଣମାନଙ୍କ ନିକଟରେ ଶ୍ରୀକୃଷ୍ଣ ମାଧବ କାବ୍ୟରୁ କିଛି ଆଲୋଚନା କରିବି। ଆଜ୍ଞା, ତାରକା ବିନାଶେ କୈଳାସ ଧାମେ ଦେବ ଦେବ ପଞ୍ଚାନନ ହେମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ, ଦନୁଜ ବିକଟାସୁରର ସନ୍ତାନ ତାରକାସୁର କାର୍ତ୍ତିକେୟଙ୍କ ହସ୍ତରେ ବିନାଶ ହେବା ପରେ କୈଳାସ କନ୍ଦର ଅଧୀଶ୍ୱର ଦେବଦେବ ପରମ କାରୁଣିକ ମହାଦେବଙ୍କର ଆହ୍ୱାନ କ୍ରମେ ତେତିଶ କୋଟି ଦେବାଦେବୀ ଆସି ସମବେତ ହୋଇଛନ୍ତି। ତାରକାସୁର ବିନାଶରେ ଆନନ୍ଦ ଉତ୍ସବ ପାଳନ କରିବା ନିମିତ୍ତ ଅନୁଚରେ ରାଇ କର ନୃତ୍ୟ ପ୍ରଦର୍ଶନ କର ନୃତ୍ୟ ପ୍ରଦର୍ଶନ
କର ନୃତ୍ୟ ପ୍ରଦର୍ଶନ କର ନୃତ୍ୟ ପ୍ରଦର୍ଶନ କର ନୃତ୍ୟ ପ୍ରଦର୍ଶନ
ପାଳନ୍ତି ପ୍ରଭୁ ବଚନ
ପାଳନ୍ତି ପ୍ରଭୁ ବଚନ ପାଳନ୍ତି ପ୍ରଭୁ ବଚନ ପାଳନ୍ତି ପ୍ରଭୁ ବଚନ ପାଳନ୍ତି ପ୍ରଭୁ ବଚନ
ହେମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ, ଦେବ ଦେବ ନିର୍ଦ୍ଦେଶ ଦେଲେ ରେ ନନ୍ଦୀ ଭୃଙ୍ଗୀ ଅମର ଗଣଙ୍କ ଚିତ୍ତ ବିନୋଦନ ଲାଗି ତୁମେ ମାନେ ନୃତ୍ୟ ଗୀତ ପରିବେଷଣ କର ପଣ୍ଡିତ ସେଇୟା ହେଲା ନନ୍ଦୀ ଭୃଙ୍ଗୀ ଆଦି ଅନୁଚର ମାନେ ଆଜି ଦେବ ମଣ୍ଡଳୀଙ୍କ ସମ୍ମୁଖରେ ନୃତ୍ୟ ପରିବେଷଣ କରୁଛନ୍ତି। ଆଜ୍ଞା ନୃତ୍ୟ ପରିବେଷଣ ହେଉଛି ସେତିକି ବେଳେ ଘଟଣାଟି ହେଲାଣି କଣ ତାଳ ଭଙ୍ଗ କରେ ନନ୍ଦୀ ଅବଶ ପାଦରେ ଏବେ
ଅବଶ ପାଦରେ
ଡାକନ୍ତି ଧୂର୍ଯ୍ୟଟି ଭ୍ରମ ତୁଟାଓରେ ବାରେ ଏବେ
ତୁଟାଓରେ ବାରେ
ହିମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ ଗୀତରେ ରତ ଥିବା ସମୟରେ ନନ୍ଦୀର ପାଦ ଯୋଡ଼ିକ ଅବଶ ହୋଇ କ୍ରମେ କ୍ରମେ ତାଳ ଭଙ୍ଗ ହେଲା। ଦେବଗଣଙ୍କ ସହିତ ମଧ୍ୟ ଦେବଦେବ ମହାଦେବ ନୃତ୍ୟ ସଙ୍ଗୀତ ପରିବେଷଣ ଦେଖୁଥିଲେ। ନନ୍ଦୀର ହଠାତ୍ ତାଳ ଭଙ୍ଗ ହେବାର ଦେଖି ନିଜ ଆସନରେ ବସି ଦେବଦେବ ମହାଦେବ ଡାକ ପକେଇଲେ, ନନ୍ଦୀ ତାଳ ଭଙ୍ଗ ହେଉଛି, ତୁମକୁ ସତର୍କ କରି ଦିଆଯାଉଛି, ଏବାରେ ନିଜର ଭୁଲ ସଂଶୋଧନ କରି ନୃତ୍ୟ ପରିବେଷଣ କର।
ଚମକି ପଡ଼େ ବୀରବର ସେ ବୀରବର ଚମକି ପଡ଼େ ବୀରବର ସେ ବୀରବର
ପୁଣି ନୃତ୍ୟରେ ତତ୍ପର
ସେ ତତ୍ପର
ଚମକି ପଡିଲା। ପୁନରାୟ ନିଜର ତ୍ରୁଟିକୁ ସଂଶୋଧନ କରି ଅନ୍ୟମାନଙ୍କ ସହିତ ମିଶି ପଣ୍ଡିତ ନୃତ୍ୟ ପରିବେଷଣ କରୁଛି। କର୍ମ ବିପାକ ହୁଏ ଯେଉଁ କାଳରେ ଯେତେବେଳେ କର୍ମର ବିପାକ ଆରମ୍ଭ ହୁଏ ବଳ ପ୍ରୟୋଗ କରି କେହି ତାହା ଏଡେଇ ଦେଇପାରେ ନା। ଦ୍ୱିତୀୟବାର ଆଜ୍ଞା ନନ୍ଦୀର ତାଳ ଭଙ୍ଗ ହେଲା। ଏ ଘଟଣା ଦେଖି ଦେବଦେବ ମହାଦେବ ହେଲେ କ୍ରୋଧରେ ଅଗ୍ନି ଶର୍ମା। ତ୍ରିନୟନରୁ ହେଲାଣି ଅଗ୍ନିର ସ୍ଫୁରଣ, କମ୍ପି ଉଠିଲାଣି ହସ୍ତର ଡମ୍ବରୁ। ଆଜି କ୍ରୋଧ ବହିଛି ତେ ଶୂଳ ପାଣି ବୋଇଲେ ଆରେ ରେ ଦୁରାଚାର ଗଣ୍ଡ କଲୁ ସର୍ବ ଆୟୋଜନ ମୋର ଲଜ୍ଜିତ ହେବା ମୋ ହେଲା ସାର ଏହି ଅବସରେ ରହମ କୋଇଲା ସପୁରେ ରେ ଦେବଦେବ ମହାଦେବ ଡାକିଲେ ରେ ଉଦ୍ଧତ ଯୁବକ। ତେତିଶ କୋଟି ଦେବାଦେବୀଙ୍କୁ ଆହ୍ୱାନ କରି ଯେଉଁ ଆୟୋଜନ ମୁଁ କରିଥିଲି ତାହା ତୁ ପଣ୍ଡ କରି ସର୍ବସମକ୍ଷରେ ମୋତେ ଅପମାନିତ କଲୁ। ମୁଁ ତତେ ନିର୍ଦ୍ଦେଶ ଦେଲି ଏହି ମୁହୂର୍ତ୍ତରେ କପିଳାସ କନ୍ଦରରୁ ବାହାରି ଯା। ମୁଁ ଦର୍ଶନ କରିବାକୁ ଚାହେଁ ନା, କ୍ଷମା ଦିଅ ଆହେ ପିତା ସେବକ ଜନରେ
କ୍ଷମା ଦିଅ
କାନ୍ଦି କାନ୍ଦି ପ୍ରଭୁ ଶୂଳପାଣିଙ୍କ ପାଦ ତଳେ ପଡି ନନ୍ଦୀ ଡାକୁଛି ହେ ପିତା, ଆଉ ଅତୀତର ପୁନରାବୃତ୍ତି ହେବ ନାହିଁ, ଏବାରେ ମୋତେ କ୍ଷମା ଦିଅନ୍ତୁ। ଆଜ୍ଞା କ୍ରୋଧାନ୍ୱିତ ଦେବଦେବ ମହାଦେବ କହିଲେ, ରେ ମୂଢ଼, ମୁଁ ଯାହା କହିଛି ତାହା କେବେ ପ୍ରତ୍ୟାହାର କରିପାରିବି ନାହିଁ। ପଥେ ପଥି କହିଲା ସେ ନନ୍ଦୀ ବୀର, ନୟନୁ ଅଶ୍ରୁ ଝରଇ ଝର ଝର, କେଣିକି ଯିବ ତାହା ନ ପାରେ ଭାବି,
ନ ପାରେ ଭାବି
ଘରେ ମ୍ରିୟମ୍ରାଣ ଯାଏ ସେ ଦ୍ରବେ,
ଯାଏ ସେ ଦ୍ରବେ ଏବେ ଯାଏ ସେ ଦ୍ରବେ।
ଶ୍ରୋତା ମଣ୍ଡଳୀ ଲକ୍ଷ୍ୟ ଦେବେ, ଠାକୁରଙ୍କ ପାଦ ତଳେ ଶେଷ ପ୍ରଣାମ କରି ଧୀରେ ଧୀରେ ନନ୍ଦୀ ଆଜି ଚାଲି ଯାଉଛି, ଆଖିରୁ ଧାର ଧାର ଲୁହ ଗଡି ଯାଉଛି, କୁଆଡେ ଯିବ କିଛି ସ୍ଥିର କରିପାରୁନି। ତଥାପି ଆଜ୍ଞା ତାକୁ ଯିବାକୁ ପଡିବ। ଆଜି ନୂଆ ରୂପେ ନୂଆ ସାପୁଆ କେଳାରେ ମନ ପାଗଳା,
ନୂଆ ରୂପେ ନୂଆ ସାପୁଆ କେଳାରେ ମନ ପାଗଳା,
ସାପମାଳା ବେକେ ଗୋଡ଼ାଇ ହୋଇଣ,
ସାପମାଳା ବେକେ ଗୋଡ଼ାଇ ହୋଇଣ,
ସାପମାଳା ବେକେ ଗୋଡ଼ାଇ ହୋଇଣ,
ସାପମାଳା ବେକେ ଗୋଡ଼ାଇ ହୋଇଣ,
ହୋଇ ବୁଲୁ ଥାଇ ଅଧା ଲଙ୍ଗଳାରେ
ମନ ପାଗଳା, ଆଜି ନୂଆ ରୂପେ ନୂଆ ସାପୁଆ କେଳାରେ ମନ ପାଗଳା,
ନାହିଁ ତାର ଲାଉ ତୁ ମୁଡ଼ା ହସ୍ତେ ଧରି ନାହିଁ ସେ ଝୁଲା,
ନାହିଁ ତାର ଲାଉ ତୁ ମୁଡ଼ା ହସ୍ତେ ଧରି ନାହିଁ ସେ ଝୁଲା,
ଡିବି 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 ଡମ୍ବରୁ ବଜାଏ,
ଡିବି 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 ଡମ୍ବରୁ ବଜାଏ,
ଚାଲୁ ଚାଲୁ ହୁଏ ଗଞ୍ଜେଇ ଦଳାରେ
ମନ ପାଗଳା,
ସବୁ ରଖନ୍ତି ଗଧ ଆମ ଖେଳା ଚଢ଼େ ବଳଦ,
ଖେଳା ସବୁ ରଖନ୍ତି ଗଧ ଆମ ଖେଳା ଚଢ଼େ ବଳଦ,
ଗୋଧି ଚର୍ମ ସିନା ଖେଳାଏ ରଖନ୍ତି,
ଗୋଧି ଚର୍ମ ସିନା ଖେଳାଏ ରଖନ୍ତି,
ପଞ୍ଚାନନ ଆମ ଖେଳା
ମେଖଳାରେ ମନ ପାଗଳା,
ଜନ ଦେଇ ମନ କର୍ଣ୍ଣ
ଆଜି ନୂଆ ରୂପେ ନୂଆ,
ଯାହା ଯାହା କାବ୍ୟ ମାନ ହୁଏ ଆଲୋଚନ,
ନୂଆ ରୂପେ ନୂଆ
ନନ୍ଦୀବୀର କୈଳା ସୁବିଧାୟ ଯେ ନେଇ,
ନୂଆ ରୂପେ ନୂଆ
ନିକାଞ୍ଚନ ବନ ମଧ୍ୟ ପ୍ରବେଶ ହୁଅଇ,
ନୂଆ ରୂପେ ନୂଆ
ସେବନର ମହିମା ଯେ ଅଟଇବି ଚିତ୍ର,
ନୂଆ ରୂପେ ନୂଆ
ତିନି ପୁରେ ଦେଖିବାକୁ ନ ମିଳେ ଅନ୍ୟତ୍ର,
ନୂଆ ରୂପେ ନୂଆ
ପାର୍ବତୀଙ୍କ ରକ୍ଷିତ ସେ ଅରଣ୍ୟ ଅଟଇ,
ନୂଆ ରୂପେ ନୂଆ
ପୁରୁଷ ଯେ ପ୍ରବେଶିଲେ ସ୍ତ୍ରୀ ହୋଇଯାଇ,
ନୂଆ ରୂପେ ନୂଆ
ସାପୁଆ କେଳାରେ
ମନ ପାଗଳା,
ଆଜି ନୂଆ ରୂପେ ନୂଆ ସାପୁଆ କେଳାରେ ମନ୍ତମଣ୍ଡଳୀ ଲକ୍ଷ୍ୟ ଦେବେ, କୈଳାସରୁ ବହିଷ୍କୃତ ହୋଇ ନନ୍ଦୀ ଯାଇ ପହଞ୍ଚିଛି ଏକ ନିକାଞ୍ଚନ ବନ ମଧ୍ୟରେ, ସେ ବନଟି ହେଉଛି ଦେବୀ ପାର୍ବତୀଙ୍କର ରକ୍ଷିତ ବନ, ମହିମା ତାର ଅତି ଆଶ୍ଚର୍ଯ୍ୟ। ଯଦି କେହି ପୁରୁଷ ସେ ବନ ମଧ୍ୟରେ ପ୍ରବେଶ କରିବ ତେବେ ସେ ସ୍ତ୍ରୀ ହୋଇଯିବ। ନନ୍ଦୀ ତ ଆଜ୍ଞା ଜାଣିନି ଯେତେବେଳେ ବନ ମଧ୍ୟରେ ପ୍ରବେଶ କରିଛି ହଠାତ୍ ଗୋଟିଏ ନାରୀରେ ପରିଣତ ହେଲା, ଏ ଘଟଣାକୁ ଦେଖି ଛାନିଆ ହୋଇ ବଣରେ ଦୌଡୁଛି ନନ୍ଦୀ। ଆଜ୍ଞା ବଣ ସରିଯାଇଛି, ଘଟଣାଟି କଣ ହୋଇଛି? ବନ ପ୍ରାନ୍ତେ ତପି ଦୁର୍ବାସା, ବ୍ରହ୍ମଚାରୀ ଦୁର୍ବାସା ପାର୍ବତୀଙ୍କର ରକ୍ଷିତ ବନ ପ୍ରାନ୍ତରରେ ତପସ୍ୟାରେ ମଗ୍ନ ଥିବା ବେଳେ ହଠାତ୍ କାନରେ ବାଜିଲା ଅବଳାର କଣ୍ଠ ସ୍ୱନ। ଦୁର୍ବାସାଙ୍କର ତପ ଭାଙ୍ଗିଗଲା। ଦେଖିବାକୁ ପାଇଲେ ନାରୀ ଜଣେ କାନ୍ଦି କାନ୍ଦି ଦୌଡୁଛି। ଦୁର୍ବାସା ଡାକୁଛନ୍ତି, କିଏ ତୁମେ ମା? ଅପେକ୍ଷା କରି ପ୍ରକାଶ କର, କାହିଁକି ଏପରି କାନ୍ଦୁଛ ଏବଂ କୁଆଡେ ଯାଉଛ? ଆଜି ନାରୀ ବେଶୀ ନନ୍ଦି ବୀର, ପରୀକ୍ଷା କରିବୁ। ପୁରୁଷ ଥିଲେ ମତେ ନାରୀରେ ତ ପରିଣତ କଲୁ, ଏଥର ପୁଣି କି ପରୀକ୍ଷାର ସମ୍ମୁଖୀନ ହେବାକୁ ପଡିବ? ପଛରୁ ଆଜ୍ଞା ଋଷି ଡାକୁଛନ୍ତି, ମା ମୁଁ ହେଉଛି ମହାତପା ମହର୍ଷି ଦୁର୍ବାସା, ମତେ ଭୟ କର ନା, ମୋ ନିକଟକୁ ଆସି ନିଜର ଦୈନ୍ୟକୁ ପ୍ରକାଶ କର। ଆଜ୍ଞା ନାରୀ ବେଶୀ ନନ୍ଦୀ ଭୟଭୀତ ହୋଇ ଦୌଡି ଦୌଡି ପଳେଇ ଯାଉଛି। ଲୋ ସ୍ପର୍ଦ୍ଧିତା ନାରୀ, ସ୍ପର୍ଦ୍ଧିତା ନାରୀ, ନ ମାନି ବଚନ, କରୁ ମୋତେ ପ୍ରତ୍ୟାଖ୍ୟାନ, ଆଜି ଦେଲି ଅଭିଶାପ, ତତ୍କ୍ଷଣେ ତୋ ପାଦ ଆମନ୍ତ୍ରଣ ଭାଙ୍ଗୁ ତୋ ଗର। ମୁନି ବାକ୍ୟ ଅନ୍ୟଥା ନୋହିବ, ଋଷି ଦୁର୍ବାସା ଡାକୁଛନ୍ତି, ଲୋ ସ୍ପର୍ଦ୍ଧିତା, ତୋ ଦୁଃଖ ଜାଣିବା ପାଇଁ ମୁଁ ବାରମ୍ବାର ଡାକୁଥିଲେ ମଧ୍ୟ ମତ ଗର୍ବରେ ଚାଲି ଯାଉଛୁ, ତେଣୁ ମୁଁ ତତେ ଅଭିଶାପ ଦେଉଛି, ପାଦ ଯୋଡ଼ିକରେ ତୋର କୁଷ୍ଠ ବ୍ୟାଧି ହେଉ, ସେଇ ହେବ ତୋ ପାଇଁ ଚରମ ଶାସ୍ତି ଲୋ। ଆଜ୍ଞା ଋଷି ବାକ୍ୟ ଅନ୍ୟଥା ନୋହିଲା, ସଙ୍ଗେ ସଙ୍ଗେ କୁଷ୍ଠ ବ୍ୟାଧି ହେଲା, ସେଠି ପଡେ ଖଣ୍ଡ ଖଣ୍ଡ ମାଂସ, ବିକୃତ ଯେ ଶରୀର ବିଶେଷ, ପୟରେ ପଡିଣ ନନ୍ଦୀ, ପରିଚୟ ଦିଏ କାନ୍ଦି କାନ୍ଦି, ଚତିବର ହେବାର ହେଲା ଏଥର ମୁକ୍ତି ପାଇବି କିପରି ହେ ମୋତେ ଦୟାକରି ଦୁର୍ବାସାଙ୍କ ପାଦ ତଳେ ପଡି ନନ୍ଦୀ ଯେତେବେଳେ ନିଜର ପରିଚୟ ଦେଲା ଋଷି ଦୁର୍ବାସା ଡାକୁଛନ୍ତି ବାବୁରେ ନନ୍ଦୀ ତତେ ଯେଉଁ ଅଭିଶାପ ଦେଇଛି ସେଥିରୁ ମୁକ୍ତି ପାଇବାର ଉପାୟ କହୁଛି ଶୁଣୁ ଯେଉଁ ଦିନ ଦେବଦେବ ମହାଦେବ କୃଷ୍ଣ ବେଶ ଧରି ମୋହନ ମୁରଲି ବଜେଇବେ ସେଇଦିନ ତୁ ବ୍ୟାଧିମୁକ୍ତ ହେବୁ
ଆସିବ କି ମୋ ଭାଗେ ସେହି ସୁଦିନ
ନନ୍ଦୀ ଡାକୁଛି ଏ ଅସମ୍ଭବ କଥା ସମ୍ଭବ ହେବ ନାହିଁ କିମ୍ବା ମୋ ଭାଗ୍ୟରେ ସେ ଶୁଭ ଦିନ ଆସିବ ନାହିଁ ଶିବ ହେବେ ବିଷ୍ଣୁ ଅବତାରୀ ମୋହନ ମୁରଲି ବଜେଇବେ ଏ କଥା ସମ୍ପୂର୍ଣ୍ଣ ଅସମ୍ଭବ
ଗଙ୍ଗା ଜଳେ ପରାଣ ଦେବୀ ହରାଏ ଦେବୀ ହରାଏ ଏବେ ଦେବୀ ହରାଏ ଲାଭ ହେବ ବୃଥା ଜୀବନ ରହି ଜୀବନ ରହି ଏବେ ଜୀବନ ରହି
ଏ ଜୀବନକୁ ନ ରଖି ଗଙ୍ଗା ଜଳରେ ଆତ୍ମଘାସ ଦେବି ଏଇ କଥାକୁ ଆଜ୍ଞା ଚିନ୍ତା କରି କାନ୍ଦି କାନ୍ଦି ଚାଲିଛି ନାରୀ ବେଶୀ ନନ୍ଦୀ
ମନ ଜାନେ ଆରୋହୀଣ ବ୍ରହ୍ମାଙ୍କ ନନ୍ଦନ ବ୍ରହ୍ମାଙ୍କ
ଦେବର୍ଷୀ ନାରଦ ମନଜାନ ଆରୋହଣ କରି ଆଜ୍ଞା ଯାଉଥିଲା ବେଳେ କାନରେ ବାଜିଲା କାହାର କାନ୍ଦଣା ସ୍ୱର ମନଜାନ ଅବତରଣ କରାଇଲେ ଘଟଣାଟିକୁ ଜାଣିବା ଉଦ୍ଦେଶ୍ୟରେ ନାରଦ ଯାଇ ପଣ୍ଡିତେ ନାରୀ ରୂପୀ ନନ୍ଦୀ ନିକଟରେ ପହଞ୍ଚିଛନ୍ତି
ମନ ଗହନରେ ଲାଗିଲେ ଅନଳ ସହଜରେ ତାହା ଲିଭେ ନାହିଁ
ବିସର୍ଜନ କରିବାର ସଂକଳ୍ପ ନେଇଛି ନନ୍ଦୀ ଆଉ ଅଳ୍ପ କ୍ଷଣ ପରେ ଜୀବନ ପ୍ରଦୀପ ହେବ ନିର୍ବାପିତ ହଠାତ ଯେତେବେଳେ ଦେବର୍ଷୀ ନାରଦଙ୍କୁ ଦେଖିଲା କ୍ରନ୍ଦନ ଧ୍ୱନି ତାର ବେଳକୁ ବେଳ ଦ୍ୱିଗୁଣିତ ହେଲା ନାରଦ ଆଜ୍ଞା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଚିନ୍ତା କରୁଛନ୍ତି ଏ ନାରୀ ଜଣଙ୍କ କିଏ ତା ଛଡା ମତେ ଦେଖି ସେ କାହିଁକି କାନ୍ଦିବାରେ ଲାଗିଛି
ଦେବ
ଦେବ ପଞ୍ଚାନନ ଭୃତ୍ୟଟେ ମୁହି ବିତାଡ଼ିଲେ କୋଇଲା ସୁମନ କ୍ରୋଧ ବହି
ମନେ କ୍ରୋଧ ବହି ଏବେ ମନେ କ୍ରୋଧ ବହି
ଆଜ୍ଞା ନାରୀ ରୂପୀ ନନ୍ଦୀ ନିଜର ସମସ୍ତ ପରିଚୟ ଦେଇ କହିଲା
କଣ
କିପରି ସେ ନାରୀ ବେଶ ହେଲା ଏବଂ ଶରୀର ତାର କୁଷ୍ଠ ବ୍ୟାଧି ଯୁକ୍ତ ହେଲା। ସମସ୍ତ କଥାକୁ ନାରଦଙ୍କ ନିକଟରେ ବୟାନ କଲା। ଡାକିଲା ହେ ଦେବର୍ଷି ଦେବ ଦେବ ମହାଦେବ କୃଷ୍ଣ ରୂପରେ ମୋହନ ମୁରଲୀ ବଜେଇବେ ମୋ କାନରେ ବାଜିବା କ୍ଷଣି ମୁଁ ବ୍ୟାଧି ମୁକ୍ତ ହେବି। ଏ କଥା ସମ୍ପୂର୍ଣ୍ଣ ଅସମ୍ଭବ ବରଂ ଜୀବନକୁ ନ ରଖି ଗଙ୍ଗା ଜଳରେ ଆତ୍ମଝାସ ଦେବି। ଯିବା ବେଳେ ପ୍ରଭୁଙ୍କ ନିକଟରେ ଗୋଟିଏ ଖବର ଦେବ
କଣ
କ୍ଷମିବେ ମୋ ଦୋଷ ସେ ଭୋଳା ମହେଶ ଏତିକି ପାଦରେ ପ୍ରଭୁଙ୍କୁ ମୋର ଏତିକି କହିବ ମୋର ସମସ୍ତ ଦୋଷକୁ କ୍ଷମା ଦେଇ ପର ଜନ୍ମରେ ତାଙ୍କ ଶ୍ରୀପଦରେ ସ୍ଥାନ ଦେବେ। ନନ୍ଦୀ ଠାରୁ ଏକଥା ଶୁଣି ଆଶ୍ୱାସନା ଦେଇ ନାରଦ କହୁଛନ୍ତି ବାବୁରେ ନନ୍ଦୀ ତୁମେ ଧୈର୍ଯ୍ୟ ଧରି ରୁହ ଯାଉଛି ଚେଷ୍ଟା କରିବି ତୁମେ ନିଶ୍ଚିତ ବ୍ୟାଧି ମୁକ୍ତ ହେବ। ଆଶ୍ୱାସନା ବାଣୀ ଦେଇ ନନ୍ଦୀକୁ
ଆଶ୍ୱାସନା ବାଣୀ ଦେଇ ନନ୍ଦୀକୁ
କଲେ ସେ ସ୍ଥାନୁ ଗମନ ଦେହ ଦେଖନ୍ତି ବୀର ସମନ
ବିରହ
ଦେଖନ୍ତି ବୀର ସମନ ଦେବର୍ଷି ନାରଦ ଆଜି ନନ୍ଦୀ ନିକଟରୁ ବିଦାୟ ନେଇ ଯାଇ ପଣ୍ଡିତେ ପହଞ୍ଚି ଯାଇଛନ୍ତି କୈଳାସରେ। ଦେଖିଲେ ପଶୁପତିଙ୍କର ବୀର ସମନ ଡାକିଲେ ପ୍ରଭୁ ଅକିଞ୍ଚନ ଜାଣିପାରେ କି ଆପଣଙ୍କର କାହିଁକି ଏପରି ବୀର ସ୍ୱଭାବ ଶୁଣ ଆହେ ଦେବ ଯତି ମୁଜ୍ଞାନ ମୋତେ
ଶୁଣ ଆହେ ଦେବ
ମୁଁ ନନ୍ଦୀକୁ କୈଳାସରୁ ବାହାର କରି ବାହାର ହୋଇ ଯିବା ଲାଗି ଆଦେଶ ଦେଲି। ନନ୍ଦୀ ଚାଲିଯିବା ପରେ କୈଳାସପୁର ମୋର ଶିରିହୀନ ହୋଇପଡିଛି। ତୁମେ ହେଉଛ ତିନିପୁରର ବାର୍ତ୍ତାବହ ମୋର ପ୍ରିୟ ଭୃତ୍ୟକୁ କେଉଁଠି ଦେଖିଛ କି ନାରଦ ଡାକିଲେ ପ୍ରଭୁ
ପ୍ରଭୁ
ଗଙ୍ଗା କୂଳେ ଭୃତ୍ୟ ତବ ପାଉଛି କଷଣ ମୁକ୍ତ କର ତାରେ ଯାଇ ହୋଇ ନାରାୟଣ ହୋ ଠାକୁରେ ମହେଶ୍ୱର ଗଙ୍ଗା କୂଳରେ ତୁମର ପ୍ରିୟ ଭୃତ୍ୟ ନନ୍ଦୀ ନାରୀ ରୂପ ହୋଇ କୁଷ୍ଠ ବ୍ୟାଧି ଯନ୍ତ୍ରଣାରେ ଛଟପଟ ହେଉଛି। ତୁମେ ନାରାୟଣ କୃଷ୍ଣ ରୂପ ହୋଇ ତାକୁ ଯାଇ ଉଦ୍ଧାର କର ହେ ଆଶ୍ଚର୍ଯ୍ୟ ହୋଇଗଲେ ଦେବ ଦେବ ମହାଦେବ, ଡାକିଲେ ଦେବର୍ଷି, ମୁଁ ତ ଦେବ ଦେବ ମହାଦେବ, ମୁଁ ପୁଣି କେମିତି ନାରାୟଣ କୃଷ୍ଣ ହେବି? ନାରଦ ଡାକିଲେ ପ୍ରଭୁ, ଦୁର୍ବାସାଙ୍କ ଅଭିଶାପ ହେତୁ ନନ୍ଦୀ କୁଷ୍ଠ ବ୍ୟାଧିରେ କଷ୍ଟ ଭୋଗ କରୁଛି। ଦୁର୍ବାସା କହିଛନ୍ତି ଯେଉଁଦିନ ଆପଣ କୃଷ୍ଣ ରୂପକୁ ଧାରଣ କରି ମୋହନ ମୁରଲି ବଜେଇବେ ସେ ବଂଶୀ ସୋନ ନନ୍ଦୀ କାନରେ ବାଜିବ, ସେଇଦିନ ନନ୍ଦୀ ବ୍ୟାଧି ମୁକ୍ତ ହେବ। ଏ କଥା ଶୁଣିବା ସଙ୍ଗେ ସଙ୍ଗେ ଦେବ ଦେବ ମହାଦେବ ମନରେ ଭାବିଲେ, ଯାଉଛି ଗୋପପୁରକୁ ଯିବି, କୃଷ୍ଣ ଠାକୁରଙ୍କୁ ଅନୁନୟ କରି ତାଙ୍କରି କୃପାରୁ କୃଷ୍ଣ ରୂପ ଧାରଣ କରି ନନ୍ଦୀକୁ ବ୍ୟାଧି ମୁକ୍ତ କରିବାକୁ ଚେଷ୍ଟା କରିବି। ଏତେ ଭାବି ଦେବ ଦେବ କରିଲେ ଗମନ, କୃଷ୍ଣଙ୍କ ପାଶେ ମିଳିଲେ ସେ ଗୋପ ଭୁବନ। ଧୀରେ ହ କୃଷ୍ଣଙ୍କ ପାଶେ
ଦେବ ଗୋପୀ ଘନ, କୃଷ୍ଣଙ୍କ ପାଶେ ମିଳିଲେ ଦେବ ଭୁବନ।
ଦେବ ଦେବ ମହାଦେବ, ପଣ୍ଡିତ ଠାକୁର କୃଷ୍ଣଙ୍କ ନିକଟରେ ଗୋପ ଭୁବନରେ ଯାଇ ପହଞ୍ଚିଲେ ଏବଂ ସମସ୍ତ କଥା କୃଷ୍ଣଙ୍କୁ ଅବଗତ କରାଇ କୃଷ୍ଣ ରୂପ ହେବା ପାଇଁ ଜଣାଇଛନ୍ତି। ଏ କଥା ଶୁଣିବା ମାତ୍ରେ ରଙ୍ଗଧରରେ ସ୍ମିତ ହାସ୍ୟର ରେଖା ଫୁଟାଇ ମନରେ ଭାବୁଛନ୍ତି ଚକ୍ରପାଣି, ଅମର ବର୍ଗଙ୍କ ଈର୍ଷା ମୋର ସୁଖ ଦେଖି ଆସି ଅଛନ୍ତି କୈଳାସ ଉପେକ୍ଷ। କଂସ ପ୍ରତାପରୁ ଦେବତା ତଥା ପୃଥିବୀବାସୀଙ୍କୁ ରକ୍ଷା କରିବା ପାଇଁ ମୋର ଏ ମାନବ ଅବତାର, କିନ୍ତୁ ଏ ଦେବତାମାନେ ଈର୍ଷାନ୍ୱିତ ହେଉଛନ୍ତି, ମୁଁ କାଳେ ସୁଖ ଭୋଗ କରୁଛି। ଆଜି ତ ଏତେ ଦିନେ ମିଳିଛି ଯୋଗ ଦିନ ପରେ ସୁଯୋଗ ମିଳିଛି, ଦେବ ଦେବ ମହାଦେବ ଆସିଛନ୍ତି ମୋ ସୁଖରେ ଭାଗିଦାର ହେବା ପାଇଁ। କୃଷ୍ଣ ଡାକିଲେ, ହେ ଉମାପତି, ଆପଣଙ୍କର ମନବାଞ୍ଛା ପୂରଣ ହେବ, ସ୍ୱଇଚ୍ଛାରେ ଆପଣଙ୍କ ରୂପକୁ ମୁଁ ଧାରଣ କରି ମୋ ରୂପକୁ ମୁଁ ଆପଣଙ୍କୁ ପ୍ରଦାନ କଲି। ହଉ ଶୁଣିବେ ଗୁଣିକ ଜନ, କୃଷ୍ଣ ରୂପ ହେଲେ ପଞ୍ଚାନନ, କପଟେ ଡାକନ୍ତି ପୁଣ ଚାଲ ବୁଲିବା ଗୋପ ଭୁବନ। ଦୁଇ ଦେବ ଏକ ହୋଇ ଦାଣ୍ଡେ ଯାଆନ୍ତେ ପଥ ବାହି। ହିମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ, କୃଷ୍ଣ ରୂପ ହୋଇଥିବା ଦେବ ଦେବ ମହାଦେବଙ୍କୁ ଗୋପ ଭୁବନରେ ବୁଲେଇ ଆଣିବା ପାଇଁ ଠାକୁର କୃଷ୍ଣ ସାଙ୍ଗରେ ନେଇ ବାହାରି ଗଲେ। ଆଜ୍ଞା, ଘଟଣାଟି କଣ ହୋଇଛି? ଚନ୍ଦ୍ରସେନାପୁର ସମ୍ମୁଖରେ ଦୁଇ ଦେବତା ଯେତେବେଳେ ପହଞ୍ଚି ଯାଇଛନ୍ତି, ଦେଖିବାକୁ ପାଇଲେ ବୁଢ଼ୀ କୁଟିଳା ଆଜ୍ଞା ଦାଣ୍ଡ ଦୁଆରେ ବସିଛି। କୃଷ୍ଣ ରୂପୀ ଦେବ ଦେବ ମହାଦେବଙ୍କୁ ଠାକୁର କୃଷ୍ଣ ଇଙ୍ଗିତ ଦେଲେ, ଦୁଆର ମୁହଁରେ ଆଇ କୁଟିଳା ବସିଛି ତାକୁ ନମସ୍କାର ହେବା ପାଇଁ। କୃଷ୍ଣଙ୍କ କପଟକୁ ଆଜ୍ଞା ବୁଝି ନ ପାରି ଦେବ ଦେବ ମହାଦେବ କୃଷ୍ଣ ରୂପରେ ତ ଅଛନ୍ତି, ଯାଇ ଆଜ୍ଞା କୁଟିଳାକୁ ନମସ୍କାର ହେବା ମାତ୍ରେ ଗରଜି ଡାକିଲା, ଲୋ ଜଟିଳା ଝିଅ ଝାଡୁ ମୁଠାଣ କେଡ଼େ ସାହସ ତାର, ଆସି ମିଳିଲାଣି ମୋର ପୁଅ। ଗର୍ଜି ଉଠିଲା କୁଟିଳା ବୁଢ଼ୀ, ଝିଅକୁ ତାର ଡାକୁଛି, ଲୋ ଜଟିଳା ଝାଡୁ ମୁଠା ଆଣେ, ଇଏ ନନ୍ଦିଆ ପୁଅ ଆମ ଘରକୁ ଆସି ଥଟାରେ ମତେ ପୁଣି ଜୁହାର ହଉଛି, ଆଜି ତା ମଜାଟା ଦେଖିବା। ଡାକ ପାଇବା ମାତ୍ରେ ଜଟିଳ ଆଜ୍ଞା ଦୁଇ ମୁଠା ଛାଞ୍ଚୁଣୀ ଧରି ବାହାରକୁ ବାହାରି ଆସିଲା। ଦେବଦେବ ମହାଦେବ ତ ଆଜ୍ଞା କୃଷ୍ଣ ରୂପରେ ଅଛନ୍ତି, ଇଏ କଥା ଜାଣିନାହାନ୍ତି। ତେଣୁ ମା ଝିଅ ଦୁଇ ଜଣ ଯାକ କୃଷ୍ଣ ରୂପରେ ଥିବା ଶିବ ଠାକୁରଙ୍କୁ କାବୁ କରି ନେଇ ଛାଞ୍ଚୁଣୀ ମୁଠାରେ ବହେ ବାଡ଼େଇଲେ।
ମହନ ବେଣୁ ନେଲେ ହୋ ତୁ ଛଡ଼ାଏ ଯନ୍ତ୍ରଣାରେ କାତର ଚଣ୍ଡିକା ସାଇ
ଜଟିଳା ଏବଂ କୁଟିଳା ଠାକୁରଙ୍କ ହାତରୁ ମୋହନ ମୁରଲିକୁ ଛଡ଼ାଇ ନେଇଗଲେ। କୃଷ୍ଣ ରୂପୀ ଦେବଦେବ ମହାଦେବ ଝାଡୁ ପାହାର ଖାଇ ଯନ୍ତ୍ରଣାରେ ଅସ୍ତବ୍ୟସ୍ତ ହେଉଛନ୍ତି। ବଂଶୀକୁ ନେଇ ସିନ୍ଧୁକରେ ରଖି ତାଲା ପକାଇ ଚାବିନେ ଥାଟିକୁ ନେଇ ମା ଝିଅ ଦୁଇ ଜଣ ଯାକ ଯମୁନାକୁ ସ୍ନାନ କରିବା ନିମିତ୍ତ ବାହାରିଗଲେ।
ଥୋଇ ଚାବି ନେଥା ପଶିଲେ ଜଳରେ ହୋ ଗଗନେ ସଂଚାଣ ଦେଖିଲା ନେତ୍ରରେ ହୋ
ଦେବେ। ଚାବିନେଥାଟି କୂଳରେ ଥୋଇ ମା ଝିଅ ଦୁଇ ଜଣ ଯାକ ଯମୁନା ଜଳରେ ପଶି ଆଜ୍ଞା ସ୍ନାନ କରୁଛନ୍ତି। ଖାଦ୍ୟ ସନ୍ଧାନୀ ସଞ୍ଚାଣଟିଏ ଆକାଶ ମାର୍ଗରେ ଉଡୁଥିବା ବେଳେ ହଠାତ୍ ନଜର ପଡିଲା ଚାବିନେଥାଟି ଉପରେ। ସଞ୍ଚାଣଟି ଚାବିନେଥାଟିକୁ ତଳୁ ଉଠେଇ ନେଇ ପୁନରାୟ ଆକାଶକୁ ଉଡିଗଲା।
ଜଟିଳା ଏବଂ କୁଟିଳା ଦୁଇ ଜଣ ଯାକ ଚାହିଁଛନ୍ତି, ଥଣ୍ଟ ନଖେ ବିଦାରିଣ ଫିଙ୍ଗିଲା ଜଳରେ
ଫିଙ୍ଗିଲା ଜଳରେ
ନାଗ ଏକ ହରି ନେଲା ତାହା ଏକାଳରେ
ନଖରେ ରାମ୍ପୁଡିଲା ଥଣ୍ଟରେ ଆଘାତ କଲା। ଯେତେବେଳେ ଜାଣିଲା ଏହା ତାର ଖାଦ୍ୟ ସାମଗ୍ରୀ ନୁହେଁ, ତାକୁ ଯମୁନା ଜଳରେ ଫୋପାଡ଼ି ଦେଲା। ଯମୁନା ଜଳରେ କାଳିଅ ବଂଶୀ ନାଗଟିଏ ବୁଲୁଥିଲା, ଚାବିନେଥାଟିକୁ ପାଇ ସେ ପଣ୍ଡିତେ ନେଇ ଚାଲିଗଲା। ନନ୍ଦୀ ରହିଲା ଗଙ୍ଗା କୂଳରେ ଚାବି ରହିଲା ନାଗ ନବରେ ରହିଲାଣି ସିନ୍ଧୁ କରେ ମହାଦେବ ଛନ୍ତି କୃଷ୍ଣ ରୂପରେ
ଆଜ୍ଞା ବଡ଼ ଅଡୁଆ କଥାଟା ହୋଇଗଲା। ସିନ୍ଧୁକ ଭିତରେ ଚାବିନେଥାଟି ରହିଲା, କେମିତି ଆଜ୍ଞା ଉଦ୍ଧାର ହେବ? ଗରୁଡ଼କୁ ସ୍ମରଣ କଲେ ପରମ ବ୍ରହ୍ମ ନାରାୟଣ ଠାକୁର କୃଷ୍ଣଚନ୍ଦ୍ର। ଆଜ୍ଞା ଗରୁଡ ଆସି ନାଗନବରରୁ ଉଦ୍ଧାର କଲା ଚାବିନେଥାଟିକୁ। ବଂଶୀକୁ ଉଦ୍ଧାର କରିବା ପରେ ଦେବଦେବ ମହାଦେବ କୃଷ୍ଣ ରୂପରେ ଥାଇ ମୋହନ ମୁରଲି ବଜାଇବା କ୍ଷଣି କୁଷ୍ଠବ୍ୟାଧି ମୁକ୍ତ ହେଲା ନନ୍ଦୀବୀର।
ଭାଲୋ ବିରାଜ ବଦ୍ରୀନାଥ ଜଙ୍ଗଲ ହୁଁ ଭାଲୋ ବିରାଜ ବଦ୍ରୀନାଥ ଜଙ୍ଗଲ ହୁଁ
ଆଛା ବିରାଜ ବଦ୍ରୀନାଥ ଜଙ୍ଗଲ ହୁଁ
ଆଛା ବିରାଜ ବଦ୍ରୀନାଥ ଜଙ୍ଗଲ ହୁଁ
ଭାଲୋ ବିରାଜ ଜୀ ଆଛା ବିରାଜ ଜୀ
ଭାଲୋ ବିରାଜ ଜେ ଆଛା ବିରାଜ ଜେ
ଆଛା ବିରାଜ ବଦ୍ରୀନାଥ ଜଙ୍ଗଲ
ଭାଲୋ ବିରାଜ ବଦ୍ରୀନାଥ ଜଙ୍ଗଲ
ଚମ୍ପା ବକୁଲ ଦିଲେ ତାଇ ଶିବ ମୋର ଘିନଇନାରେ
ଚମ୍ପା ବକୁଲ ଦେଲେ ତାଇ ଶିବ ମୋର ଘିନଇନାରେ
ଚମ୍ପା ବକୁଲ ଦିଲେ ତାଇ ଶିବ ମୋର ଘିନଇନାରେ
ଚମ୍ପା ବକୁଲ ଦେଲେ ତାଇ ଶିବ ମୋର ଘିନଇନାରେ
ଶିବ ମୋର ଘିନଇନାରେ ଶିବ ମୋର ଘିନଇନାରେ
ଶିବ ମୋର ଘିନଇନାରେ ଶିବ ମୋର ଘିନଇନାରେ
ଶିବ
মোর ঘি নই কেবল ধুতুরার ফুল জঙ্গল
ভালবে রাজ বদ্রীনাথ জঙ্গল আচ্ছা বে রাজ বদ্রীনাথ জঙ্গল
খণ্ড সাকর দিলে তাই শিব মোর ভুঞ্জই না রে
খণ্ড সাকর দিলে তাই শিব মোর ভুঞ্জই না রে
শিব মোর ভুঞ্জই না রে
শিব মোর ভুঞ্জই না রে শিব মোর ভুঞ্জই না রে শিব মোর ভুঞ্জই না রে
শিব মোর ভুঞ্জই কেবল ভাঙ্গ বেশর বাটা জঙ্গল
ভালো বে রাজ বদ্রীনাথ জঙ্গল আচ্ছা বে রাজ বদ্রীনাথ জঙ্গল
হাতী পই ডাল দিলে তাই শিব মোর চড়ই না রে
হাতী পই ডাল দিলে তাই শিব মোর চড়ই না রে
শিব মোর চড়ই না রে
শিব মোর চড়ই না রে শিব মোর চড়ই না রে শিব মোর চড়ই না রে
শিব মোর চড়ই কে বল বাসুয়া বল তো মাথা জঙ্গল
ভালো রে রাজ বদ্রীনাথ জঙ্গল আচ্ছা রে রাজ বদ্রীনাথ জঙ্গল
কবি দ্বিজ কর্ণ বলে শিবের চরণ তলে
কবি দ্বিজ বলে শিবের চরণ তলে
কবি দ্বিজ কর্ণ বলে শিবের চরণ তলে
কবি দ্বিজ কর্ণ বলে শিবের চরণ তলে
শিব মোর অটই রে
শিব মোর অটই রে শিব মোর অটই রে শিব মোর অটই রে
শিব মোর অটই কেবল ত্রৈলোক্যর নাথ জঙ্গল
ভালো বে রাজ বদ্রীনাথ জঙ্গল আচ্ছা বে রাজ বদ্রীনাথ জঙ্গল
হৌ দীনজন শরণ রক্ষণ মহাবাহু দীনজন শরণ রক্ষণ মহাবাহু সম্পূর্ণ সাগরে সর্বে বলন্তু আনন্দ একবার হরি হরি বল ভারত মাতার দুঃখ দূর হেউ হে
হরি বল।